말이 되다고!
ఏబి మాలపు కంతు సైన్ కరంతు ఏబె ధరు తమే ది జణ పతి పత్ని హెల జెత్తె జా హెలే బి కేయ కహకు ఛాడిబని
ఛాడిబే తో బహుత దూరర కథా ఆజి ము తాంకు హాత ధరిచి మనే జీవన్ సరే ము తాంకు హాతకు ధరితివి ఆ జది బి కేవే మరి జాయ ସେଦିନ ବି ମୁଁ ଏ ହାତକୁ ଧରି ମରିବି।
ବାହାଘରର ଦି ଦିନ ହେଇଛି, ତମେ ପୁଣି ଅଫିସ ବାହାରିଲଣି। ମତେ ଏଠି ଏକୁଟିଆ ବୋର୍ ଲାଗିବନି, ଆଉ କିଛି ଦିନ ଛୁଟି ନେଇଥିଲେ କଣ ହେଇନଥାନ୍ତା?
ଚବିଶ ଘଣ୍ଟା ଭିତରୁ ମୁଁ ମାତ୍ର ଆଠ ଘଣ୍ଟା ଅଫିସ ଯାଉଛି, ଆଉ ଷୋହଳ ଘଣ୍ଟା ତମ ପାଖରେ ରହୁଛି। ଆଉ ଯଦି ମୁଁ ଅଫିସ ନ ଯିବି ତାହେଲେ ଆମେ ଦେଖିଥିବା ସ୍ୱପ୍ନ କେମିତି ପୂରଣ ହବ?
ओके बाबा, तमे जाओ और जल्दी फेरी आसिबो।
हां निश्चय, बाय।
कॉल कवर्ड गर्ल,
सुनो, तमे मद पीछ?
हाँ मु पीछ। तू मते कहियो को के बे मो जीवन मो इच्छा।
तमे आगुरु त एमती नथिलो, तमे एत्ते बड़ा अभद्र है कि भद्र रो मुखा पिंधि कि मते फसेई देलो ना। मो जीवन टाकु तमे नष्ट कर देला। जदी ए कथा मु आगुरु जानि थांदे ना, मु तमको केबे बिवाह हि नथानी।
कोन कहिलु मोड अभद्र? हां ଆଉ ମୋତେ ବାହା ହେଇନଥାନ୍ତୁ ଜାଣିଥିଲେ? ହଉ ଠିକ ଅଛି, ଏବେ ତ ଜାଣିଲୁ ମୁଁ ଗୋଟେ ଅଭଦ୍ର ବୋଲି। ଯା ପଳେଇ ଯାଏ, ବାହାରି ଯାଏ ଘରୁ।
ଆଜି ଯେତିକି ଦୂର
ଆରେ ସାଙ୍ଗ, କାହିଁ କାନ୍ଦୁଛୁ? ଭାଉଜଙ୍କୁ ତ ନିଜେ ଜାଣି ଜାଣି ଘରୁ ବାହାର କରିଦେଲୁ, ଏବେ କାନ୍ଦିଲେ କ'ଣ ହବ?
ମୁଁ ମରିଯିବି ରେ, ଏ ଛାତିର ଯନ୍ତ୍ରଣା ଆଉ ସହି ହେଉନି। ଯେତେ ଚେଷ୍ଟା କରୁଛି ଏ ଦୁଃଖକୁ ମୋ ଭିତରେ ଚାପି ରଖିବାକୁ ରଖିପାରୁନି ରେ।
କ'ଣ ହେଇଛି, ଏମିତି କାହିଁ କାନ୍ଦୁଛୁ?
ବହୁତ କିଛି ହେଇଛି ମୋ ସହିତ। ତୁ କ'ଣ ଭାବୁଛୁ, ମୁଁ ତୋ ଭାଉଜଙ୍କୁ ଜାଣି ଜାଣି ବାହାର କରିଦେଇଛି? ମୁଁ ମୋ ସ୍ତ୍ରୀକୁ ବହୁତ ଭଲ ପାଏ, ମୋ ଜୀବନଠାରୁ ବି ଅଧିକ। କେମିତି ତୁ ଭାବୁଛୁ ମୁଁ ଜାଣିଶୁଣି ତଡ଼ି ଦେଇଥିବି ବୋଲି? ତା ଜୀବନ ପ୍ରତି ବିପଦ ଥିଲା, ସେଥିପାଇଁ ମୁଁ ଏ ନାଟକ କରୁଥିଲି।
ମାନେ
ସେଦିନ ମୁଁ ଅଫିସରେ ଥିଲି।
ବାବୁରେ, ୟାକୁ ଚିହ୍ନିଛୁ?
ହଁ,
ଗୋଲିଆକୁ ଡାକିଦେବୁ। ଭାଇ ଡାକୁଛନ୍ତି, ଚାଲ।
କିଏ ଆପଣ, ଏମିତି କଣ ବିହେଭ କରୁଛନ୍ତି?
ମତେ ଜାଣିବା ଦରକାର ନାହିଁ, ଚାଲ।
ତମ ଭାଇଙ୍କୁ କହିବ ମତେ ସେ ଦେଖା କରିବେ, ମୁଁ ଏଠି ଅଛି।
ଭାଇ, ସେ ଟୋକା ଆସୁନି, ତମକୁ କହୁଛି ଯିବା।
ଶଳାର ଏତେ ସାହସ! ଆବେ, ଜାଣିଛୁ ତ ମୁଁ କିଏ?
ଏ ଦୁନିଆର ସମସ୍ତଙ୍କୁ ଜାଣିବାର କିଛି ଆବଶ୍ୟକତା ନଥାଏ।
ତୋର ତ ଡର ଭୟ କିଛି ବି ନାହିଁ।
ଯିଏ ମରିବାକୁ ଡରେ ନା, ସେ ତତେ କ'ଣ ଡରିବ? ଆଉ ଯୋଉ କହୁଛୁ ଡରିବା କଥା, ଥରେ ଡରେଇକି ଦେଖ, ନିଶ୍ଚୟ ଜାଣିପାରିବୁ ଏ ଛାତି ଭିତରେ ଡର ଅଛି ନା ତୋର ଡରେଇ ପାରିବାର ପାୱାର ଅଛି।
ମୋ ବାପା ଜଣେ MLA, ଜୀବନ ରାୟ ଚୌଧୁରୀ, ଆଉ ମୁଁ ତାଙ୍କ ପୁଅ କ୍ରିଷ୍ଣା ରାୟ ଚୌଧୁରୀ। ଆଉ ତୁ ଯାହାକୁ ଭଲ ପାଇ ଉଠେଇ ଆଣିଛୁ, ସେ ହେଉଛି ମୋର ଏକମାତ୍ର ଭଉଣୀ ମାମା ରାୟ ଚୌଧୁରୀ।
ସରି ଭାଇ, ମୁଁ ଜାଣିପାରିଲିନି।
ତୁ କ'ଣ ଭାବିଲୁ, ଭଉଣୀ ପାଇଁ ତୋ ଘରକୁ ଭାର ନେଇ ଆସିଛି? ଆବେ ନାଇବେ, ମୋ ଭଉଣୀକୁ ନେବାକୁ ଆସିଛି।
ମାନେ
ଦେଖ, ତୋତେ ଯଦି ମୁଁ ମାରିଦେବି ମୋ ବାପାକୁ ଆଉ ଭୋଟ ମିଳିବନି। ଯଦି ମୋ ଭଉଣୀକୁ ମାରିଦେବି ତାହେଲେ ସବୁ ଦୋଷ ତୋ ଉପରେ ପଡ଼ିବ।
ପ୍ଲିଜ୍ ପ୍ଲିଜ୍, ସେମିତି ଜମା କୁହନ୍ତୁନି। ଆପଣ ଯାହା କହିବେ ମୁଁ ଆପଣଙ୍କ କଥାରେ ରାଜି, କିନ୍ତୁ କିନ୍ତୁ ମାମାର କିଛି କରନ୍ତୁନି।
ତାହେଲେ ତୁ ଆଜି ଯା, ମୋ ଭଉଣୀକୁ ଆମ ଘରକୁ ପଠେଇ ଦେ। ସେ ଯେମିତି ତୋତେ ଘୃଣା କରିକି ଯିବ, ଆଉ କେବେ ବି ତୋ ଘରକୁ ଆସିବନି।
ସତରେ ସାଙ୍ଗ, ତୋ ହୃଦୟଟା ବହୁତ ବଡ଼, ମାନିଗଲି ରେ ସାଙ୍ଗ। ଛାତିକୁ ପଥର କରି ସବୁ ସହି ଯାଇଛୁ।
ମୋତେ ଆଉ କିଛି ଭଲ ଲାଗୁନି ରେ, ମୁଁ ଭାବୁଛି ଟିକେ ଗାଁକୁ ପଳେଇବି, ଯାଇକି ବୋଉ କୋଳରେ ମୁଣ୍ଡ ରଖି ଭୋ ଭୋ ହେଇ କାନ୍ଦିବି, କାଳେ କିଛି ହାଲକା ଲାଗିପାରେ।
ହଉ ତୁ ଯା, ଗାଁ ଟିକେ ବୁଲାବୁଲି କରିକି ଆସେ, ମନ ଟିକେ ଭଲ ଲାଗିବ।
ଠିକ୍ ଅଛି, ମୁଁ ଆସୁଛି।
ମୋ ସାଙ୍ଗ ଯାହା ପାଇଁ ଏତେ କଷ୍ଟ ସହୁଛି ସିଏ ବି ଥରେ ଜାଣିବା ଦରକାର। ମୋ ସାଙ୍ଗର ଯଦି କେତେବେଳେ କିଛି ହେଇଯାଏ ମୋ ମନ ଭିତରେ ସବୁବେଳେ ଅଫସୋସ ରହିଯିବ। ମୁଁ ସବୁ ଜାଣିଥିଲି ହେଲେ କହିଲିନି। ହ୍ୟାଲୋ ଭାଉଜ,
ତା ଭାଇ ତାଙ୍କୁ ଫଲୋ କରି ତା ପଛେ ପଛେ ଯାଇଛନ୍ତି। ଯେତେ ଶୀଘ୍ର ପାଉଛ ସେ ଜାଗା ଛାଡି ପଳାଓ,
ମାରିଦେ ତାକୁ।
ଆଉ ଯଦି ବି କେବେ ମରିଯାଏ ସେଦିନ ବି ମୁଁ ଏ ହାତକୁ ଧରିପାରିବି।